ଧୂଳିଖେଳରୁ ବାହାରି ବୟସ ଟପିଲା ଯୌବନ ଆଡ଼େ। ହୃଦୟରେ ଆଶା, ମନରେ ସପନର ସହ କିଛି ପ୍ରଶ୍ନକୁ ନେଇ ଚାଲିଛୁ ଆମେ କେଜାଣି କେଉଁ ଆଡ଼େ। ପିଲାବେଳ ପରେ କିଶୋର ଅବସ୍ଥାରେ ପାଦ ରଖିବା ସମୟରେ ଶାରୀରିକ ଏବଂ ମାନସିକ ଅଭିବୃଦ୍ଧି ଠିକ୍ ଭାବରେ ବିକାଶ ହେବାର ପରିଚୟ ଦେଇଥାଏ। ବନ୍ଧୁଗଣ, ଏହି ବିଷୟ ସହିତ ଜଡ଼ିତ ଏକ ନୂଆ ଅଭିଯାନ ଆରମ୍ଭ ହୋଇଛି ଆମର ଓଡ଼ିଶା ମୋବାଇଲ ବାଣୀରେ, ଯାହା ଯୁବା ଯୌବନ ସ୍ୱାସ୍ଥ୍ୟ ନାମରେ ପରିଚିତ। ଏହି ଅଭିଯାନର ମାଧ୍ୟମରେ ଆମେ ଏବଂ ଆପଣ ବୟସର ନୂଆ ଚରଣରେ ହେଉଥିବା ପରିବର୍ତ୍ତନ ଏବଂ ଯୌନ ସ୍ୱାସ୍ଥ୍ୟ ବିଷୟରେ କିଛି ଜ୍ଞାନ ବିତରଣ କରିବା। ତାହେଲେ ବନ୍ଧୁଗଣ, ଆପଣ ମଧ୍ୟ ଓଡ଼ିଶା ମୋବାଇଲ ବାଣୀର ଏହି ଅଭିଯାନରେ ସାମିଲ ହୋଇଯାଆନ୍ତୁ। ପ୍ରତି ଶନିବାର ଓ ମଙ୍ଗଳବାର ସନ୍ଧ୍ୟା 7-8 ପର୍ଯ୍ୟନ୍ତ ଏବଂ ତା ପରଦିନ ସକାଳ 7-8 ପର୍ଯ୍ୟନ୍ତ ନିଶ୍ଚିତ ଶୁଣନ୍ତୁ ଯୁବା ଯୌବନ ସ୍ୱାସ୍ଥ୍ୟ ଆମ ଓଡ଼ିଶା ମୋବାଇଲ ବାଣୀରେ।